ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତୃଣମୂଳ ସ୍ତରରେ ନବସୃଜନ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଦେଶ ଏବଂ ସମାଜର ମନୋବଳକୁ ଭାଙ୍ଗିବା ପାଇଁ ଲାଗୁ କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାରେ ମହିଳା ବର୍ଗରେ ଓଡ଼ିଶା ଓ ପଞ୍ଜାବ ଏବଂ ପୁରୁଷ ବର୍ଗରେ ତାମିଲନାଡୁ ଓ ମହାରାଷ୍ଟ୍ର ମଧ୍ୟରେ ଆଜି ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦେଶରେ ସ୍ଥାୟୀ ଆର୍ଥିକ ବିକାଶ ପାଇଁ ଏକ ଦୃଢ଼ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ଇକୋସିଷ୍ଟମ୍ର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦେଶର ଜିଡିପିରେ ପ୍ରାୟ 30%, ଉତ୍ପାଦନ କ୍ଷେତ୍ରରେ ଏହାର 36% ତଥା ରପ୍ତାନୀ କ୍ଷେତ୍ରରେ 45% ଯୋଗଦାନ ରହିଛି। ରାଷ୍ଟ୍ରପତି କହିଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ର କେବଳ ଦେଶର ଜିଡିପିରେ ଅବଦାନ ରଖୁନାହିଁ, ବରଂ ତୃଣମୂଳ ସ୍ତରରେ ନବସୃଜନ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି। ଏହା ଗ୍ରାମୀଣ ଓ ପଛୁଆ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦୁର୍ବଳ ବର୍ଗର ଲୋକମାନଙ୍କୁ ସଶକ୍ତ କରୁଛି।
सूक्ष्म लघु और मध्यम उद्यम न केवल देश के सफल घरेलू उत्पाद में महत्वपूर्ण योगदान देते हैं, बल्कि वे जमीनी स्तर पर नवाचार को भी बढ़ावा देते हैं। ये उद्यम रोजगार सृजन के साथ साथ सामाजिक समावेश को भी सफल प्रदान करते हैं। एमएसएमई क्षेत्र भारत के सफल घरेलू उत्पाद में 30% का योगदान रहा है। ये क्षेत्र कृषि के बाद देश में दूसरे सबसे बड़ा रोजगार सृजनकर्ता भी है।
ରାଷ୍ଟ୍ରପତି କହିଛନ୍ତି, ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତ ସମେତ ବିଶ୍ୱ ଅର୍ଥନୀତିକୁ ସଶକ୍ତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରି ନିଯୁକ୍ତି ସୃଷ୍ଟି ଏବଂ ସମାବେଶୀ ବିକାଶକୁ ତୃଣମୂଳ ସ୍ତରରେ ଏମ୍ଏସ୍ଏମ୍ଇ ପ୍ରାଧାନ୍ୟ ଦେଉଛି। ଅର୍ଥନୈତିକ ସ୍ତରରେ ଏମ୍ଏସ୍ଏମ୍ଇ ଅଧୀନସ୍ଥ 90% ଉଦ୍ୟୋଗ ଏବଂ ମୋଟ ନିଯୁକ୍ତିର 85%ରୁ ଅଧିକ କାର୍ଯ୍ୟ କରୁଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, 1975 ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଦେଶ ଏବଂ ସମାଜର ମନୋବଳକୁ ଭାଙ୍ଗିବା ପାଇଁ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତି ଲାଗୁର 50 ବର୍ଷ ପୂର୍ତ୍ତି ପାଳନ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଜରୁରୀକାଳୀନ ସ୍ଥିତି କେବେ ମଧ୍ୟ ସ୍ୱାଧୀନତାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଲୋକମାନଙ୍କୁ ଶିକ୍ଷା ଦେଇଥିଲା। ଯେତେବେଳେ ଏକ ପରିବାରକୁ ଦେଶ ଅପେକ୍ଷା ବଡ଼ ବୋଲି ବିବେଚନା କରାଯାଏ, ସେତେବେଳେ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଜରୁରୀକାଳୀନ ଅବଧିର 2 ବର୍ଷ ମଧ୍ୟରେ ଦେଶରେ 5ଟି ସମ୍ଭିଧାନ ସଂଶୋଧନ କରାଯିବା ସହ 48ଟି ଅଧ୍ୟାଦେଶ ପାରିତ କରାଯାଇଥିଲା ବୋଲି ସେ କହିଛନ୍ତି।
ଏମର୍ଜେନ୍ସି କା ଡେଞ୍ଜର ହେ କୁଛ ଲୋକ କନ୍ଷ୍ଟିଟ୍ୟୁସନ କୁ ହାତ ମେ ଲେକେ ଘୁମତେ ଅନ୍ଦର କୁଛ ଭାବନା ହେ ଔର କୁଛ ଅଲଗ ଲୋଗୋଁ କା ରେକର୍ଡ ଦେଖି ପଲିଟିକାଲ ପାର୍ଟିଜ କି ଭି ଡିଏନ୍ଏ ହୋତି ଔର ୟେ ଡିଏନ୍ଏ କି ଆଜ ତକ ଏମର୍ଜେନ୍ସି କେ ବାରେ ମେ ରିଗ୍ରେଟ କଭି ୟେ ନହିଁ କହା କି ଗଲତ ନିର୍ଣ୍ଣୟ କି ହମ ସରି କି ହମ ଲୋଗୋଁ ନେ କିତନେ ଦେଶ କା ଜୀବନ କିତନେ ଲୋଗୋଁ କା ଜୀବନ ବିଗାଡ।
ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ପ୍ରସ୍ତୁତ ହୋଇଛନ୍ତି। ସମୟ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଚାଲିଛି। ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଆମର ଏକ ରିପୋର୍ଟ।
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି। ଟାହିଆ ହଲାଇ ଭକ୍ତଙ୍କ ଗହଣରେ ବିଜେ କରିଛନ୍ତି। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ବଡ଼ଦାଣ୍ଡରେ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ ଘଣ୍ଟା ଖୋଳତାଳ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠୁଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଆଜି ଚକ୍ରରାଜ ଶ୍ରୀ ସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମାନବୀୟ ଲୀଳାକୁ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରୁଛି। ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବା ପରେ 9:30ରେ ଠାକୁରଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କର ପହଣ୍ଡି, ପରେ ବଡ଼ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥିଲେ। ଶ୍ରୀଜୀଉମାନେ ରଥାରୂଢ଼ ହେବା ପରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ରଥ ଉପରେ ବିଜେ କରାଯାଇଥିଲା। ଏହାପରେ ଅପରାହ୍ନରେ ରଥ ଉପରେ ଚିତାଲାଗି ଓ ବେଶ ଅନୁଷ୍ଠିତ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଥିଲେ। ଅପରାହ୍ନ 4:00ରେ ସାରମାଳ ଫିଟା, ଘୋଡ଼ା ଓ ସାରଥି ଯୋଚା ଯିବ। ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ନ 4:30ରେ ଗଡ଼ିବା ଆରମ୍ଭ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବଦିନାତ୍ମକ ଯାତ୍ରା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ବାହାରିଥିବା ବେଳେ ଆଜି ସକାଳୁ ଶ୍ରୀମନ୍ଦିରରେ ସର୍ବପ୍ରଥମେ ମଙ୍ଗଳ ଆଳତୀ ନୀତି ହୋଇଥିଲା। ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଆଦି ଦୈନନ୍ଦିନ ରୀତିନୀତି କରାଯିବା ପରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବା ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ମହାପ୍ରଭୁଙ୍କୁ ବାମନ ବେଶରେ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରୁଛି। ଆକାଶବାଣୀ ସମାଚାର ପାଇଁ ମୁନିନା ସାହୁ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଓଡ଼ିଶାର ପୁରୀଠାରେ ଆଜି ଅନୁଷ୍ଠିତ ହେଉଥିବା ପବିତ୍ର ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରଭୁ ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ରଥ ଉପରେ ବସି ଆଜି ଦର୍ଶନ ଦେଉଛନ୍ତି। ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଅନୁଭୂତି ପ୍ରାପ୍ତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀଠାରେ ଭିଡ଼ ଜମାଇଛନ୍ତି। ଈଶ୍ୱରଙ୍କର ଏହି ମାନବୀୟ ଲୀଳା ରଥଯାତ୍ରାର ବିଶେଷ ମହତ୍ତ୍ୱ ରଖେ ବୋଲି ରାଷ୍ଟ୍ରପତି କହିଛନ୍ତି। ସାରା ବିଶ୍ୱରେ ଶାନ୍ତି, ମୈତ୍ରୀ ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଜଗତ କି ନାଥ ଜଗନ୍ନାଥ କା ରଥ ଯାତ୍ରା ହେ ଜଗନ୍ନାଥ ହମ ସବକୋ ସୁଖ ଶାନ୍ତି ଦେ ଇସିଲିଏ ଆପ ସବକୋ ବହୁତ ବହୁତ ଶୁଭକାମନା ଦେତି ହୁଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏହି ପବିତ୍ର ପର୍ବ ସମଗ୍ର ବିଶ୍ୱରେ ବିଶ୍ୱାସ, ଆନନ୍ଦ, ପ୍ରଗତି, ସୌଭାଗ୍ୟ ଏବଂ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଆର୍ଥିକ ସେବା ବିଭାଗର ସଚିବ ଏମ୍ ନାଗରାଜୁ ଏବଂ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ମାଇ ଭାରତ ପୋର୍ଟାଲ ସହ ସଂଯୋଗୀକରଣ ବ୍ୟବସ୍ଥା ଆରମ୍ଭ କରିଛି। ଏହା ହେବା ଫଳରେ ଯୁବବର୍ଗ ଡିଜିଟାଲ ଜରିଆରେ ମାଇ ଭାରତ ପୋର୍ଟାଲର ସମସ୍ତ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ। ଏଥିପାଇଁ ହ୍ୱାଟ୍ସଆପ୍ ନମ୍ଘର ଜାରି କରାଯାଇଛି। ନମ୍ଘରଟି ହେଉଛି 7289001515। ନମ୍ଘରଟି ଆଉଥରେ କହିଦେଉଛୁ, 7289001515। ହ୍ୱାଟ୍ସଆପ୍ ଜରିଆରେ ଏହି ନମ୍ଘରକୁ ବ୍ୟବହାର କରି ପଞ୍ଜୀକୃତ ମାଇ ଭାରତ ବ୍ୟବହାରକାରୀମାନେ ସମସ୍ତ ପ୍ରକାରର କାର୍ଯ୍ୟରେ ଭାଗ ନେଇପାରିବେ। ଭାରତ ରୁଷ ପାଖରୁ S-400 ସିଷ୍ଟମ ଯୋଗାଣ, SU-30 MKI ଅପଗ୍ରେଡ୍ ଏବଂ ସମୟସୀମା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର କ୍ରୟ କରିବା ନେଇ ଆଲୋଚନା କରିଛି। ଚୀନ୍ର କିଙ୍ଗ୍ଡାଓଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ SCO ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ରୁଷ ପ୍ରତିପକ୍ଷ ଆଣ୍ଡ୍ରୋଭେଲୋସ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଏହି ଆଲୋଚନା କରିଛନ୍ତି। ଉଭୟ ପକ୍ଷ ସମ୍ପ୍ରତି ଦେଖାଦେଇଥିବା ଭୌଗୋଳିକ ତଥା ରାଜନୈତିକ ପରିସ୍ଥିତି, ସୀମାପାର ଆତଙ୍କବାଦ ଏବଂ ପ୍ରତିରକ୍ଷା ସହଯୋଗକୁ ନେଇ ଆଲୋଚନା କରିଥିଲେ। ଦେଶରେ ଆସନ୍ତା 2026ରେ ଚିନି ଉତ୍ପାଦନ 15% ବୃଦ୍ଧି ପାଇ ପ୍ରାୟ 35 ଟନ୍ ପହଞ୍ଚିବ ବୋଲି ଆଶା କରାଯାଉଛି। ଏକ କ୍ରେଡିଟ୍ ରେଟିଂ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଦେଶରେ ହେଉଥିବା ହାରାହାରି ବର୍ଷା ଯୋଗୁଁ ଚିନି ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନୁକୂଳ ପାଗ ଯୋଗୁଁ ଆଖୁ ଉତ୍ପାଦନ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବୃଦ୍ଧି ପାଇବାକୁ ନେଇ ଆକଳନ କରାଯାଇଛି। ମହିଳା ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାରେ ଆଜି ଓଡ଼ିଶା ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ। ତାମିଲନାଡୁ ଚେନ୍ନାଇସ୍ଥିତ ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଆଉ କିଛି ସମୟ ପରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ସେମିଫାଇନାଲ୍ ମ୍ୟାଚ୍ରେ ପଞ୍ଜାବ 3-2 ଗୋଲ୍ରେ ହରିୟାଣାକୁ ପରାସ୍ତ କରିଥିବା ବେଳେ ଓଡ଼ିଶା ତାମିଲନାଡୁକୁ 4-1 ଗୋଲ୍ରେ ପରାସ୍ତ କରିଛି। ପୁରୁଷ ହକି ଇଣ୍ଡିଆ ମାଷ୍ଟର୍ସ କପ୍ରେ ଆଜି ତାମିଲନାଡୁ ଏବଂ ମହାରାଷ୍ଟ୍ର ମଧ୍ୟରେ ଚେନ୍ନାଇରେ ଅପରାହ୍ନ 4:00ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି T20 ମ୍ୟାଚ୍ ପାଇଁ ନୂତନ ପାୱାର ପ୍ଲେ ନିୟମ ଘୋଷଣା କରିଛି। ଆସନ୍ତା ମାସରୁ ଲାଗୁ ହେବାକୁ ଥିବା ଏହି ନୂତନ ନିୟମ ଅନୁଯାୟୀ T20 ମ୍ୟାଚ୍ର ଏକ ଇନିଂସରେ 8 ଓଭର ଖେଳରେ 3 ଓଭର ପରିବର୍ତ୍ତେ 2.2 ଓଭର ପାୱାର ପ୍ଲେ ଭାବରେ ରହିବ। ସେହି ସମୟରେ 30 ୟାର୍ଡ ସର୍କଲ ବାହାରେ 2 ଜଣ ଫିଲ୍ଡର ରହିବେ। ସେହିପରି 5 ଓଭର ବିଶିଷ୍ଟ ଇନିଂସ ପାଇଁ 1.3 ଓଭର ପାୱାର ପ୍ଲେ ଖେଳାଯିବ। T20 ମ୍ୟାଚ୍ଗୁଡ଼ିକରେ ଖରାପ ପାଗ, ବର୍ଷା ବାଧକତା କିମ୍ବା କମ୍ ଆଲୋକରେ ମ୍ୟାଚ୍ଗୁଡ଼ିକ ବାଧାପ୍ରାପ୍ତ ହେଉଥିବାରୁ ଏହି ନିୟମ ଲାଗୁ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ତୃଣମୂଳ ସ୍ତରରେ ନବସୃଜନ ଉଦ୍ୟୋଗୀମାନଙ୍କୁ ପ୍ରୋହାହିତ କରୁଛି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଦେଶ ଏବଂ ସମାଜର ମନୋବଳକୁ ଭାଙ୍ଗିବା ପାଇଁ ଲାଗୁ କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାରେ ମହିଳା ବର୍ଗରେ ଓଡ଼ିଶା ଓ ପଞ୍ଜାବ ଏବଂ ପୁରୁଷ ବର୍ଗରେ ତାମିଲନାଡୁ ଓ ମହାରାଷ୍ଟ୍ର ମଧ୍ୟରେ ଆଜି ହେବ ମୁକାବିଲା ସମ୍ବାଦ ଶେଷ ହେଲା ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ କିମ୍ବା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଲଗ୍ଇନ୍ କରିପାରିବେ।